ದೇವಾಯ ದಾನ್ ದೃಷ್ಟ್ವಾ ಪೀಡಿತಾ ದೇವ್ಯೋ ದಾನ್ ದೃಷ್ಟ್ವಾ ಪೀಡಿತಾ ದೇವ್ಯೋ ವೀರಸ್ತ್ರಃ ಶಾಪ ಸಂಹಿತಃ ವೀರಸ್ತ್ರಃ ಶಾಪ ಸಂಹಿತಃ ದಾಂಸಾಸಿ ಪರ್ಜದು ಶೀಘ್ರಂ ವೀರಸ್ತ್ರೋ ನೈವ ಭೂಯತೋ ವೀರಸ್ತ್ರೋ ನೈವ ಭೂಯತೋ દર્શન અત્યારે જમણાર્થના મુક્ત ઉદ્ધાર વિશે વર્ણના કરી દઉં છું. નવમ અધ્યારે ભગવાન જવું ભાગરે મા યશોદા નંદન પ્રસંગી શ્રી વિશે વર્ણના કરાવેલા પરે એ દસમ અધ્યાયે સેઈ બંધન અવસ્થારે ભગવાન એભળી એ જમણાર્થન એ જે જમણાર્થન મુખ્ય કેતે તાર ઉચ્ચા થિલા ભાગવત દ્વિતીય સ્કંદ સપ્તમ અધ્યાય વર્ણના કરાયેલી છે. જે આકાશ છુંતિલા એતે ઉચ્ચતા થિલા દ્વિતીય સ્કંદ સપ્તમ અધ્યાયે વર્ણના કરાયેલી છે. તેણુ એ છોટિયા વચન થિલા જે પડિયેલા ઉત્તમ વિરાટ મુખ્ય થિલા આકાશ છુંતિલા એતે તાર હાઈટ થિલા ઉચ્ચતા થિલા. તેણુ એ દુઇટિ જમણાર્થન મુખ્ય વાગ્ન વિષયથી એ દસમ અધ્યાયે વર્ણના કરાયેલી. તેણુ એઇ જો ભગવાન જેતેવેળે મા યશોદાଙ୍କ દ્વારા ବନ୍ଦୀ ହେଇଛନ୍ତି ତେଣୁ ସେ ଚିନ୍ତା କରୁଛନ୍ତି ଯେ ବନ୍ଦୀ ଅବସ୍ଥାରେ ଯଦି ସେ ରହିଯିବେ ଲୋକମାନେ ଭାବିବେ ସେ ତ ବନ୍ଦୀ ହେଇଛନ୍ତି ଆଉ ଆମ ଭଳି ଆମେ ଯଦି ବନ୍ଦୀ ହେଉଛେ ନିୟମକୁ ଭଙ୍ଗ କରି ସରକାରଙ୍କର ସେଭଳି ଆମେ ବନ୍ଦୀ ହେଉଛେ ସେଭଳି ଭାବରେ କୃଷ୍ଣ ତାଙ୍କ ମାଆଙ୍କ ଯଶୋଦାଙ୍କର ନିର୍ଦ୍ଦେଶକୁ ଭ୍ରମଣ କରିବାରୁ ତେଣୁ ସେ ବନ୍ଦୀ ହେଲେ ଆଉ କ'ଣ ଅଧିକାର ରହିଲା ଭଗବାନ ଆମ ଭିତରେ କ'ଣ କଥା କହିଲା. ଭଗବାନ ଆମ ଭିତରେ ତଫାତ ଭଗବାନ ଦେଖାଉଛନ୍ତି. ଭଗବାନ ବନ୍ଦୀ ହେଲେ ମଧ୍ୟ ଅନ୍ୟ ଦୁଇ ଜଣ ବନ୍ଦୀକୁ ସେ ମୁକ୍ତ କରୁଛନ୍ତି. ଇଏ ହେଉଛି ଭଗବାନଙ୍କର ଭଗବତା. ତେଣୁ ପୂର୍ବ ଅଧ୍ୟାୟରେ ଯେଉଁ ଭଗବାନ ଚିନ୍ତା କରୁଛନ୍ତି ଏଇ ଦୁଇ ଜଣ ମୁଖ୍ୟ ଯେଉଁ ରହିଛନ୍ତି ଜଗନ୍ନାଥନ ମୁଖ୍ୟ ଏଇ ଦୁଇ ଜଣଙ୍କୁ ଉଦ୍ଧାର କରିବି କାହିଁକି ନା ମୋର ପ୍ରିୟ ନାରଦମୁନି ଏମାନଙ୍କୁ ଅଭିଶାପ ଦେଇଛନ୍ତି ଶହେ ବର୍ଷ ଆପଣ ବର୍ଣ୍ଣନା କରାଯିବେ ଶହେ ବର୍ଷ ଦିବ୍ୟ ବର୍ଷରେ ଶହେ ବର୍ଷ ସେ ଏଇଠି ଯମଣାର୍ଥନ ମୁଖ୍ୟ ହିଁ ରହିଛନ୍ତି. ତେଣୁ ସେମାନଙ୍କୁ ମୁଁ ବର୍ତ୍ତମାନ ଉଦ୍ଧାର କରିବି. ତେଣୁ ସୁଖଦେବ ଗୋସ୍ୱାମୀଙ୍କର ଏ କଥା ଶୁଣି ପରିଚିତ ମହାରାଜ ପ୍ରଶ୍ନ ପଚାରିଛନ୍ତି ଏ ନାରଦମୁନି ସେ ତ ବହୁତ ଉନ୍ନତ ସ୍ତରର ମହାଭାଗବତ ଦ୍ୱାଦଶ ମହାଦେବମାନଙ୍କୁ ସେ ଜାଣେ ଆଉ ପୂର୍ବରୁ ଶ୍ରେଷ୍ଠ ସମୟରେ ବର୍ଣ୍ଣନା କରାଯାଇଛି ଦେବ ଶ୍ରେଙ୍ଗୁ ନାରଦ ଶମ୍ଭୁ ଏମାନେ ସବୁ ମହାଭାଗବତ ଏମାନେ ହେଉଛନ୍ତି ମହାଜନ. ତେଣୁ ସେଭଳି ମହାଜନ ହେଇକି ମଧ୍ୟ ସେ କିଭଳି ଏଭଳି ଅଭିଶାପ ପ୍ରଦାନ କଲେ ତେଣୁ ସେ ପ୍ରଶ୍ନର ଉତ୍ତରରେ ବର୍ତ୍ତମାନ ସୁରଦେବ ଗୋସ୍ୱାମୀ ଏହି ଲୀଳାଟିକୁ ବିସ୍ତାର ଭାବରେ ବର୍ଣ୍ଣନା କରୁଛନ୍ତି. ତେଣୁ ସେ କହୁଛନ୍ତି ଆପଣଙ୍କ ଶ୍ଳୋକରେ ଯେଉଁ ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ଭଗବାନ ନାରଦକୁ କୁହାଯାଉଛି ନାରଦ ହେଉଛନ୍ତି ଭଗବାନ ଭଳି ଐଶ୍ୱର୍ଯ୍ୟଶାଳୀ. ଦଶମ ଅଧ୍ୟାୟରେ ଭଗବତ ଗୀତାରେ ଭଗବାନ କହିଛନ୍ତି ଦେବସିମାଞ୍ଚ ନାରଦ ଦେବସିମାନଙ୍କ ଭିତରେ ଦେବତାମାନଙ୍କର ଯେତେ ଋଷି ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ନାରଦ ଏବଂ ସିଏ ହେଉଛନ୍ତି ଭଗବାନଙ୍କ ଜଣେ ବିଭୂତି ଦେବଶ୍ରୀନାଥ ନାରଦ ଏବଂ ଭାଗବତର ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ ମଧ୍ୟ ନାରଦମୁନିକୁ ଜଣେ ଭଗବାନଙ୍କର ଅବତାର ବୋଲି ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଭକ୍ତ ଅବତାର ନାରଦମୁନି. ତେଣୁ ନାରଦମୁନି ଭଗବାନ ନାରଦ ବୋଲି ବର୍ଣ୍ଣନା କରାଯାଇଛି ପୂର୍ବ ଶ୍ଳୋକରେ ବର୍ଣ୍ଣନା କରାଯାଇଛି. ତେଣୁ ଭଗବାନ ନାରଦ ଏମାନଙ୍କର ଯାହା ହଉ ସୌଭାଗ୍ୟ ଥିଲା ଯଦିଓ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ଅଛନ୍ତି ତଥାପି ତାଙ୍କର ସୌଭାଗ୍ୟ ଯେ ନାରଦମୁନିଙ୍କ ଭଳି ଋଷି ସେଠାରେ ଆସି ପହଞ୍ଚିଛନ୍ତି. ଶିବଜୀ ସବୁବେଳେ ଭଗବାନଙ୍କ କଥାରେ ମଗ୍ନ ରହିଛନ୍ତି ଭଗବାନ କଥା ଚାଲିଛି ସବୁବେଳେ ଶିବଜୀଙ୍କର ତେଣୁ ନାରଦମୁନି ଆସିଥିଲେ ଶିବଜୀଙ୍କ ସଙ୍ଗ କରିବା ପାଇଁ କଥା ଶୁଣିବା ପାଇଁ କିନ୍ତୁ ବାଟରେ ଦେଖୁଛନ୍ତି ଏଇଭଳି ଦୃଶ୍ୟ ଏଭଳି ବର୍ତ୍ତମାନ କ'ଣ ହେଇଛି ନା ଏଇ ଯେଉଁ ଅପସରାମାନଙ୍କ ସହିତ ଏଇ ଯେଉଁ କୁବେରା ଦୁଇ ପୁତ୍ର ମଣିଗ୍ରୀବ ନଳକୁବେର ସମସ୍ତେ ଉଲଗ୍ନ ହେଇକରି ମନ୍ଦାକିନୀ ନଦୀରେ ଗଙ୍ଗା ନଦୀରେ ଉଲଗ୍ନ ହେଇକରି ଜଳ ବ୍ୟବହାର କରୁଛନ୍ତି ଜଳ କ୍ରୀଡ଼ା କରୁଛନ୍ତି. ତେଣୁ ଏହି ସମୟରେ ନାରଦମୁନି ଚିନ୍ତା କରୁଛନ୍ତି ଆଉ ପୂର୍ବ ସମୟରେ ବର୍ଣ୍ଣନା କରାଯାଇଛି ଯେ ସେ ଦେଖିଦେଇ ଜାଣିଗଲେ କାରଣ ସମବୁଦ୍ଧତ ତାଙ୍କର ସେ ଯେଉଁ କୁହାଯାଇଛି ପାଞ୍ଚ ଶ୍ଳୋକରେ ଯେଉଁ କୁହାଯାଇଛି ସେ ସମବୁଦ୍ଧତ ସେ ବୁଝିପାରିଲେ ଏଇ ଯେଉଁ ଦୃଶ୍ୟ ଦେଖିକରି ସେ ଜାଣିଲେ ଏ କୁବେରଙ୍କ ଦୁଇ ପୁତ୍ର ଏମାନେ ମଦନମତ ହେଇକରି ଏହି ଭଳିଆ କାର୍ଯ୍ୟ କରୁଛନ୍ତି। ତେଣୁ ଆକୁ ମୁଁ କିଭଳି କୃପା କରିବି, ଏମାନେ ବର୍ତ୍ତମାନ ମଦ ଅବସ୍ଥାରେ ଅଛନ୍ତି, ମତ ପାଗଳ ଅବସ୍ଥାରେ ଅଛନ୍ତି, ତେଣୁ ଆକୁ ମୁଁ ଆଉ କ'ଣ କୃପା କରିବି। ତେଣୁକରି ସେ ଚିନ୍ତା କରୁଛନ୍ତି କେମିତି ଆମେ କୃପା କରିହେବ। ମୁଁ ତ କଥା କହିଲେ ବର୍ତ୍ତମାନ ସେ ଶୁଣିବେନି, କାରଣ ସେ ବର୍ତ୍ତମାନ ମଦମତ ଅବସ୍ଥାରେ ଅଛନ୍ତି। ତାଙ୍କୁ ଯଦି ଭଲରେ କୁହାଯିବ ତାହେଲେ ସେମାନେ ଶୁଣିବେ ନାହିଁ। ସେଥିପାଇଁ କୁହାଯାଇଛି ଭାଗବତ ଦଶମ ସ୍କନ୍ଧରେ ଷଷ୍ଠ ଛଅଶହ ଅଧ୍ୟାୟରେ ବଳରାମ କହୁଛନ୍ତି ଯେ ନୂନମ ନାନା ମଦନମତ ଶାନ୍ତି ନେଛନ୍ତି ସାଧବା। ଯେଉଁମାନେ ମଦନମତ ହେଇକି ଅଛନ୍ତି ସେମାନେ ଶାନ୍ତି ଚାହିଁବେ ନାହିଁ। ନୂନମ ନାନା ମଦନମତ ଶାନ୍ତି ନେଛନ୍ତି ସାଧବା ଦେଶା ପ୍ରସନ୍ନୀ ଦଣ୍ଡ ଅସୁନା ଲଗୁଡ଼ୋଦତା। ସେମାନଙ୍କୁ କେମିତି ଶାନ୍ତ କରିହେବ ନା ଅସୁନା ଲଗୁଡ଼ୋଦତା, ଯେଭଳି ଭାବରେ ପଶୁଙ୍କୁ ନିୟନ୍ତ୍ରଣ କରିବା ପାଇଁ ବାଡ଼ିରେ ବାଡ଼େଇକରି ତାକୁ ନିୟନ୍ତ୍ରଣ କରାଯାଏ, ସେଇଭଳି ଭାବରେ ଏମାନଙ୍କୁ ଦଣ୍ଡ ପ୍ରଦାନ କରିକି ହିଁ ତାଙ୍କୁ ଶାନ୍ତ କରାଯିବ। ନହେଲେ ସେମାନେ କୌଣସି ଉପାୟରେ ତାଙ୍କୁ ଯଦି ଭଲ ଭାବରେ କଥା କହିଲେ ସେ ଶୁଣିବେ ନାହିଁ, କାରଣ ସେମାନେ ମଦନମତ ଅବସ୍ଥାରେ ଅଛନ୍ତି। ଦଶମ ଶହ ଛଅଶହ ଅଧ୍ୟାୟରେ ବଳରାମ ଯେତେବେଳେ ଶାମ୍ବଜୀ ଯେଉଁ ଦୁର୍ଯ୍ୟୋଧନଙ୍କର କନ୍ୟା ଲକ୍ଷ୍ମଣଙ୍କୁ ଆଣିଛନ୍ତି, ସ୍ୱୟଂବରରୁ ଆଣିଛନ୍ତି, ବଳ ପ୍ରୟୋଗ କରିକିରି ସେ ସମୟରେ ସେମାନେ ବନ୍ଦୀ କରି ରଖିଛନ୍ତି। ତେଣୁ ବଳରାମ ଯାଇକି ବୁଝାଉଛନ୍ତି ଯେ ତୁମେ ବର୍ତ୍ତମାନ ତୁମ କନ୍ୟାକୁ ତାକୁ ପ୍ରଦାନ କର। ତେଣୁ ସେ କଥା ସେମାନେ ଶୁଣୁନାହାନ୍ତି, ସେମାନେ ବଳରାମ ମଧ୍ୟ ତାଙ୍କୁ ମଧ୍ୟ ଅପମାନସୂଚକ କଥା କହୁଛନ୍ତି। ତେଣୁ ବଳରାମ ସେଇଠି କହୁଛନ୍ତି ଯେଉଁମାନେ ନୂନ ମଦୋନ୍ମଦ ଯେଉଁମାନେ ମଦୋନ୍ମଦ ବା ଗର୍ବିତ ଅବସ୍ଥାରେ ଅଛନ୍ତି ସେମାନେ ଶାନ୍ତି ଚାହିଁବେ ନାହିଁ, ଶାନ୍ତି ନେଛନ୍ତି ସାବଲା। ତେଣୁ ତେସା ପ୍ରସଙ୍ଗ ହିଁ ଦାଣ୍ଡ ପଶୁନା ଲଗ୍ନ ଦଥା। ତେଣୁ ତାଙ୍କ ଶାନ୍ତ କରିବାର ଏକମାତ୍ର ଉପାୟ ହେଉଛି ଦଣ୍ଡ ପ୍ରଦାନ କରିବା। ତେଣୁକରି ବଳରାମ କ୍ରୋଧ ପ୍ରକାଶ କରି ତାଙ୍କର ହଳକୁ ଯେଉଁ ରହିଛି ସୁବର୍ଣ୍ଣ ହଳ, ସେ ସୁବର୍ଣ୍ଣ ହଳକୁ ଧରିକି ଯେତେବେଳେ ଦ୍ୱାରକା ଯେ ଯେଉଁ ରହିଛନ୍ତି କେଉଁଥିରେ ହସ୍ତିନାପୁରକୁ ଆକର୍ଷଣ କରିବା ପାଇଁ ଚାହିଁଛନ୍ତି, ଯମୁନା ଦଳରେ ଯମୁନା ନଦୀରେ ଡୁବି ଦେବା ପାଇଁ ଚାହିଁଛନ୍ତି, ସେତେବେଳେ ସେମାନେ ଆସିକରି ଦୁର୍ଯ୍ୟୋଧନଙ୍କ ସମେତ ଲକ୍ଷ୍ମଣକୁ ଆଣି ଶାମକୁ ଆଣି ସେମାନେ ତାଙ୍କର ଶରଣ ବସିଛନ୍ତି, ତାଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ତେଣୁ ଏଇଭଳି ଅବସ୍ଥାରେ ଦଣ୍ଡ ପ୍ରଦାନ କରିବାଟା ହିଁ ସମୀଚୀନ, କାରଣ ସେମାନେ କଥା ଶୁଣିବେ ନାହିଁ। ସେଥିପାଇଁ ଭଗବାନ ବିଭିନ୍ନ ପ୍ରକାର ଦୁଃଖ ପ୍ରଦାନ କରୁଛନ୍ତି, ବିଭିନ୍ନ ପ୍ରକାର ଦଣ୍ଡ ପ୍ରଦାନ କରାଯାଉଛି। କିନ୍ତୁ ତାପରେ ମାୟା ଦ୍ୱାରା ଆମର ଯେଉଁ ମାୟା ଦେଇଛି ଶିବଜୀଙ୍କର ଆପଣ ଦେଖିଥିବେ ତ୍ରିଶୂଳ, ଦୁର୍ଗାଦେବୀଙ୍କ ଆମର ତ୍ରିଶୂଳ ରହିଛି, ତ୍ରିଶୂଳ ଅର୍ଥ କ'ଣ, ତିନୋଟି ଦଣ୍ଡ ପ୍ରଦାନ କରିବା ପାଇଁ, ପିତା ଆଦି ଭୌତିକ, ଆଦି ଦୈନିକ ଏବଂ ଆଧ୍ୟାତ୍ମିକ ଦଣ୍ଡ ପ୍ରଦାନ କରାଯାଉଛି। କାହିଁକି ନା ଆମେ ମଦନମତ ଅବସ୍ଥାରେ ଅଛେ, ଭଗବାନ କହିଲେ ମଧ୍ୟ ଆମେ ଶୁଣୁ ନାହିଁ, ସାଧୁ ଶାସ୍ତ୍ର ଗୁରୁ ଏମାନେ ସବୁ କହୁଛନ୍ତି କ'ଣ ନା ବେଦରେ ବର୍ଣ୍ଣନା କରାଯାଇଛି ତମ ସୋମା ଦୁର୍ଦୀର୍ଘମୟ ମୃଦୁମା ଅମୃତଗମୟ, ଏସବୁ ବର୍ଣ୍ଣନା କରାଯାଉଛି, ତମ ଅନ୍ଧକାରରେ ରୁହ ନା ଆଲୋକକୁ ଆସ, ମୃତ୍ୟୁ ଜଗତରେ ରୁହ ନା ଅମୃତ ଜଗତକୁ ଆସ, ଏସବୁ ଶାସ୍ତ୍ରରେ କୁହାଯାଉଛି, ଆମର ମଙ୍ଗଳ ପାଇଁ କୁହାଯାଉଛି, କିନ୍ତୁ ଆମେ ତାକୁ ଶୁଣିବା ପାଇଁ ନାରାଜ। ଭଗବତ ଗୀତା ମଧ୍ୟ ଭଗବାନ ସେ କଥା କହିଲେ ଯେ ଭଗବାନ ଯେଉଁ ସବୁ ଜ୍ଞାନ ପ୍ରଦାନ କଲେ ନଚିତ ସବୁ ଦୁର୍ବାଣୀ ନ ପ୍ରସାଦ ଆଚରିଶି ଅସଚେତ ଅହଙ୍କାର ନଶୋଷି ବିନାଶୀ, ଯଦି ଆମେ ଏ କଥା ନ ଶୁଣିବା ଅହଙ୍କାର ସତ ତାହେଲେ ଆମେ ନଷ୍ଟ ହେବା। ତେଣୁକରି ଭଗବାନ ଦଣ୍ଡର ବ୍ୟବସ୍ଥା କରିଛନ୍ତି, ପିତା ନେପାଳରେ ବିଭିନ୍ନ ପ୍ରକାର ଭୂମିକମ୍ପ ହେଉଛି, ବହୁତ ଲୋକ ମୃତ୍ୟୁବରଣ କଲେ, ଏଇ ଯେଉଁ ବିଭିନ୍ନ ପ୍ରକାର ଦଣ୍ଡ ପ୍ରଦାନ କରାଯାଉଛି କ'ଣ ପାଇଁ ନା ଆମେ ଏଇ ମଦନମତ ଅବସ୍ଥାରେ ଅଛେ, ତେଣୁକରି ଆମକୁ ଦଣ୍ଡ ପ୍ରଦାନ କରାଯାଉଛି। ତେଣୁ ନାରଦମୁନି ଚିନ୍ତା କରିଛନ୍ତି ଯେ କେମିତି ଏମାନେ ଉଦ୍ଧାର ହେବେ, ଏଇ ଯେଉଁ ଅଧମ ଅବସ୍ଥାରେ ଅଛନ୍ତି, ପତିତ ଅବସ୍ଥାରେ ଅଛନ୍ତି, ଯଦିଓ ସେମାନେ ଉନ୍ନତ ସ୍ତରରେ ଅଛନ୍ତି, ସେମାନେ ସ୍ୱର୍ଗଲୋକକୁ ଯାଇଛନ୍ତି, ମାନେ ପୂର୍ବଜନ୍ମର ସୁକୃତି ଫଳରେ ପୁଣ୍ୟ ଫଳରେ ସେମାନେ ଉନ୍ନତ ଲୋକ ଯାଉଛନ୍ତି, ନହେଲେ ଜଣେ ଏତେ ଉନ୍ନତ ଲୋକ ବି ଯାଇପାରିବେ ନାହିଁ। ଏବଂ ଆମେ ଗତପୂର୍ବେ ପାଇଥିଲୁ ଯେଉଁମାନେ ଶିବଜୀଙ୍କର ଲୋକକୁ ପ୍ରାପ୍ତ ହେଉଛନ୍ତି ସେମାନେ ଆହୁରି ଉନ୍ନତ ସ୍ତରର ସ୍ୱଧର୍ମନିଷ୍ଠ ସଚେତନମୟ କୁମାର ବିରିଚିତାମି କଥା ପରାଣୀମାନ ଆଗତ ଚତୁଷ୍କନ୍ଧରେ ଶିବଜୀ ଏକଥା ପ୍ରଚେତାମାନ କହୁଛନ୍ତି। ଜଣେ ଯଦି ସ୍ୱଧର୍ମ ଶହେ ଜନ୍ମ ଧରି ପାଳନ କରିବେ ତାହେଲେ ସେ ବ୍ରହ୍ମ ହେବା ପାଇଁ ଯୋଗ୍ୟ ହେବେ। ଏବଂ ଆଠାରୁ ଯେଉଁମାନେ ଉନ୍ନତ ସ୍ତର କରିବେ ତଥା ପରାଙ୍ଗି ମା ସେହି ସ୍ତରକୁ ଗଲେ ଜଣେ ଶିବଜୀବ ଲୋକ ପ୍ରାପ୍ତ ହେବେ। ତେଣୁ ଏଇ ଯେଉଁ ନଳକୁବର ମଣିଦୀପ ନଳକୁବର ଏମାନେ ଶିବଲୋକରେ ଅଛନ୍ତି, ଶିବଜୀଙ୍କର ସେବା କରୁଛନ୍ତି। ତେଣୁ ବହୁତ ଉନ୍ନତ ସ୍ତର ପୂର୍ବ ଜନ୍ମରେ ବହୁତ ସ୍ୱୀକୃତି କରିଥିଲେ, ବହୁତ ପୁଣ୍ୟ କରିଥିଲେ, ଯେଉଁଥିପାଇଁ କି ଏମାନେ ବର୍ତ୍ତମାନ ଏ ଲୋକରେ ଅଛନ୍ତି, ଶିବଜୀଙ୍କର ଅନୁଚର ହେଇକି ଅଛନ୍ତି, ରୁଦ୍ର ସବୁ ଅନୁଚର ବୋଲି କୁହାଯାଇଛି। କିନ୍ତୁ ଏତେ ଉନ୍ନତ ସ୍ତରରେ ଥିଲେ ମଧ୍ୟ ବର୍ତ୍ତମାନ ତାଙ୍କର ପତନ ହେଇଯାଇଛି। ଯିଏ ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ସେଠି ପତନ ହେବାର ସ୍ୱଭାବିକ ସ୍ୱଭାବ ରହିଛି। ଆ ବ୍ରହ୍ମ ଉନ୍ନ ଲୋକା ପୁନରାବର୍ତ୍ତିନ ଅର୍ଜୁନ ବ୍ରହ୍ମ ଲୋକ ପର୍ଯ୍ୟନ୍ତ ଯଦି ଉନ୍ନତ ହେଇକି ଗଲେ ମଧ୍ୟ ସେଠି ମଧ୍ୟ ପତନ ହେବାର ସମ୍ଭାବନା ଅଛି। ଏ ବହୁତ ଜଗତ ହେଉଛି ସେଇଭଳି ଭାବରେ ସବୁ ସମୟରେ ସବୁ ସ୍ଥାନରେ ପତନର ସମ୍ଭାବନା ରହିଛି। ତେଣୁ ଏଇ ଗୋଟେ କଣ୍ଟ୍ରୋଭର୍ସି ରହିଛି, ବୈକୁଣ୍ଠ ପ୍ରତି ପତନ ଅଛି କି? ଅବଶିଷ ମହାରାଜ ଏଇ କଥା କହିଥିଲେ ଯେ ପ୍ରକୃତରେ ବୈକୁଣ୍ଠ ଲୋକରେ ପତନ ନାହିଁ, ଏଇ ଭୌତିକ ଜଗତରେ ପତନ ହିଁ ରହିଛି। ଆମେ ସ୍କୁଲରେ ପାଠ ପଢ଼ୁଥିଲେ ମାଙ୍କଡ଼ର କଥା ଯେ ସେ ଯେଉଁ ଗୋଟେ ବାଉଁଶ ଖମ୍ବରେ ଚଢ଼ୁଥିଲା, ଯେତିକି ଛଅ ଫୁଟ ଚଢ଼ିଲା ବେଳକୁ ପୁଣି ତିନି ଫୁଟ ତଳକୁ ଆସୁଥିଲା। ଏଇଭଳି ଭାବରେ ବାଣିଜ୍ୟ ସବୁ ଆମର ପଢ଼ାହଉଥିଲା। ତେଣୁ ଆମେ ଯଦିଓ ବହୁତ ଉନ୍ନତ ସ୍ତରକୁ ଗଲେ କିନ୍ତୁ ସେଠି ମଧ୍ୟ ପତନ ହେବାର ସମ୍ଭାବନା ରହିଛି, ସେଠି ମଧ୍ୟ ଉନ୍ନତ ହେବାର ସମ୍ଭାବନା ରହିଛି। ଜଣେ ଚାହିଁଲେ ଉନ୍ନତି ଭାଗରେ ଅଗ୍ରସର ହେଇ ବ୍ରହ୍ମଲୋକରୁ ଅନ୍ତିମରେ ଭଗବତ ଧାମକୁ ଯାଇପାରିବେ। କିନ୍ତୁ ବ୍ରହ୍ମଲୋକ ପର୍ଯ୍ୟନ୍ତ ଯାଇକି ମଧ୍ୟ ଯଦି ସେଠି ସେମାନେ ମଧ୍ୟ ଏଇଭଳି ଭାବରେ ଇନ୍ଦ୍ର ତୃପ୍ତିରେ ଲାଗି ରହିଲେ ତାହେଲେ ଭଗବାନ ଭୁଲିଗଲେ ତାହେଲେ ପୁଣି ତାଙ୍କର ପତନ ହେବ। ତେଣୁକରି ଆମେ ସମସ୍ତେ ମଦ ଓ ମଦମତ ମଧ୍ୟ ଥିବାରୁ ଆମକୁ ଏସବୁ ବିଭିନ୍ନ ପ୍ରକାର ଦଣ୍ଡ ପ୍ରଦାନ କରାଯାଉଛି। ଦଣ୍ଡ ପ୍ରାପ୍ତ ହେଲେ ଆମର ଚିନ୍ତା କରିବା କେମିତି ଦଣ୍ଡରୁ ଆମେ ଉଦ୍ଧାର ପାଇପାରିବା। ସେତେବେଳେ ସେମାନେ ଜଣେ ସାଧୁ ଗୁରୁଙ୍କୁ ଯାଉଛନ୍ତି, ଯେମିତି ସନାତନ ଗୋସ୍ୱାମୀ ଭଗବାନ ମହାପ୍ରଭୁ କହୁଛନ୍ତି ଚୈତନ୍ୟ ମହାପ୍ରଭୁଙ୍କୁ, କିଏ ଆମେ କିଏ ନା ଆମା ଯାରେ ତାପତ୍ର, କାହିଁକି ଆମେ ଦଣ୍ଡିତ ହେଉଛେ, ତ୍ରିତାପରେ କାହିଁକି ଦଗ୍ଧୀଭୂତ ହେଉଛେ। ତେଣୁ ଏଇ ତ୍ରିତାପରେ ଦଗ୍ଧୀଭୂତ ହେଇ ଜଣେ ଯଦି ସେଇ ଅନୁସନ୍ଧାନ କଲା ତ୍ରିତାପରେ ଦଗ୍ଧୀଭୂତ ହେଇ ଜଣେ ଯଦି ଚିନ୍ତା କରିବ ପ୍ରକୃତରେ ଯାହାର ମାନବ ଜନ୍ମ ଆରମ୍ଭ ହେଇଛି, ଯେଉଁ ଚେତନା ସେ ପ୍ରାପ୍ତ ହେଇଛି, ଉନ୍ନତ ଚେତନା ପ୍ରାପ୍ତ ହେଇଛି, ସେ ଚେତନାରେ ଆମକୁ ବ୍ରହ୍ମ ଜିଜ୍ଞାସାର ସୁଯୋଗ ଆମେ ପ୍ରାପ୍ତ ହେଇଛେ। ତେଣୁ ମୁଁ ଜଣେ ଯଦି ଚିନ୍ତା କରିବ କାହିଁକି ମୁଁ ଏ ତ୍ରିତାପରେ ଦଗ୍ଧୀଭୂତ ହେଉଛି, କିଭଳି ଆମେ ଏଥିରୁ ମୁକ୍ତି ପାଇବା, ଏଇଭଳି ଭାବରେ ଜଣେ ଚିନ୍ତା କରିବେ ପ୍ରକୃତ ତାଙ୍କର ହିଁ ମାନବ ଜନ୍ମ ସେଇଠୁ ଆରମ୍ଭ ହେଲା। ଯଦି ଏ ଚିନ୍ତା ହେଉନାହିଁ ତାହେଲେ ସେ ସେଇ ପଶୁ ସ୍ତରରେ ହିଁ ଅଛି। ତେଣୁ ଏଇଭଳି ଭାବରେ ବ୍ୟବସ୍ଥା କରାଯାଉଛି, ତ୍ରିତାପରେ ଯେଉଁ ବ୍ୟବସ୍ଥା କରାଯାଇଛି, ବର୍ତ୍ତମାନ ଗ୍ରୀଷ୍ମ ଆସିବା ପରେ ବହୁତ ଲୋକ ମୃତ୍ୟୁବରଣ କରୁଛନ୍ତି। ଏସବୁ ଯେଉଁ ତ୍ରିତାପ ରହିଛି, ଏ ତ୍ରିତାପର ଉଦ୍ଦେଶ୍ୟ ହେଉଛି ଆମେ ଚିନ୍ତା କରିବା କାହିଁକି ଏ ତ୍ରିତାପ ଆମେ ପ୍ରାପ୍ତ ହେଉଛେ, କିଏ ଆମେ କେନେ ଆମ ଜାଣି ତାପତ୍ର ଇହା ନାହିଁ ଜାଣି କେମନେ ହିତ ହଏ, ପ୍ରକୃତରେ ଆମେ ଜାଣିନେ ଆମର ହିତ କେଉଁଠି, ଆମର ଶ୍ରେୟ କେଉଁଟା। ସେଇଥିପାଇଁ ଅର୍ଜୁନ ଭଗବାନଙ୍କୁ ଭଗବାନଙ୍କ ସ୍ଥାନରେ ଯାଇଛନ୍ତି, କାର୍ପଣ ଦୋଷ ଭଗତ ସ୍ୱଭାବ ଉଚ୍ଛାମି କମ୍ ଧର୍ମ ସମ୍ମୁଖେତା ଯଶ୍ୟାମିଶ୍ଚିତ ଭୂମି କର୍ମେ ଶିଷ୍ୟ ସ୍ତ୍ରୀ ଅନୁସାରିମାନ ପ୍ରପନ୍ନ। ଜଣେ ଉପଯୁକ୍ତ ସାଧୁଙ୍କର ଶରଣରେ ଗଲେ ତାଙ୍କୁ ନିଜର ନିଜକୁ ସମର୍ପଣ କରି ତାଙ୍କ ଶିଷ୍ୟତ୍ୱ ଗ୍ରହଣ କରି ତାଙ୍କୁ ଯଦି ଆମେ ପ୍ରଶ୍ନ ପଚାରିବା যে আমার শ্রেয় কম তাহলেই আমি প্রকৃতির জ্ঞান প্রাপ্ত হব। তেমন বর্তমান এইভাবে ভাবে নারদ চিন্তা করছেন, এমানে বর্তমান মদন মদ অবস্থায় অনেক, তাহলে তাকে আর কম কৃপা করা, তাকে আর কথা কে সে তো শুনবে এটা ঠিক নুহ, এসব জিনিস কে শুনবে তেমক বর্তমান তন দৃষ্টা দৃঢ়তা দেবো। এত নারদ মানে আসছেন, সে আসছেন ভগবান কথা শ্রবণ করার শিবজী পাখি, কিন্তু সে অভিশাপ দেওয়া পরে আর সে শিবজী পাখি যাবে, সে পড়ে বদ্রিত আশ্রম পড়ে নারায়ণ ঋষিক আশ্রম যাবে। তেমন যা হোক সে দেখছেন সে ভাগ্য তাঁর প্রকৃতির ভাগ্য উদয় হয়েছে, সেই তা পূর্ব সেটা কুয়াছে না বর্তমান যদৃচ্ছা যে শব্দটি ব্যবহার করা যাই তার অর্থ হচ্ছে ব্রহ্মাণ্ড সাধু সঙ্গ প্রভাব দ্বারা তাঁর ভাবাত্র কৌশল সাধু সঙ্গ লভে মাত্র সাধু সঙ্গে সর্বসিদ্ধি হয়, কৌশি মাত্র যদি সাধু সঙ্গ হয়ে পারা তাহলে তাঁর সর্বস্ব সিদ্ধি প্রাপ্ত হয়ে পারি, এটা যদৃচ্ছা শব্দ ব্যবহার করা যাই। সৌভাগ্যক্রমে নারদ মানে সেটি আসি পৌঁছান, সেই রাস্তায় আসছেন মন্দাকিনী যে জল ব্যবহার করছেন সে রাস্তায় আসছেন নারদমুনি, সে সবুতেই যাইপারিবে সুন্দর মানে আকাশ মধ্যে সে গতি করিপারে, তাঁর সে শক্তি রয়েছে। তেমন নারদমুনি যেগুলো আসছেন দেখছেন তেমন এ কম কলে টম দৃষ্টা দৃঢ়তা দেখ, নারদমুনি আসবার স্পেশাল জন জাঁপারে কিভাবে না সবুলে নারদমুনি বাজায় বিনা রাধিকা রমণ নারায়ণ নারায়ণ এইভাবে ভাবে সে ভগবান নাম সবাই উচ্চারণ করেন, হরে কৃষ্ণ হরে কৃষ্ণ 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 হরে 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 রাম হরে রাম 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 হরে হরে। তেমন নারদমুনি যেতে ভগবান নাম গ্রহণ করি আসছেন তেমন তাঁর ধ্যান মগ্ন মগ্ন হয়েছে, তেমন দৃষ্টা দৃঢ়তা দেবী দেবী মানে অপ্সরা মানে দেব্য শব্দের অর্থ হচ্ছে তাঁর জ্যোতি তাঁর নির্গত হচ্ছে, স্বর্গলোকর বর্ণনা করা যাই অষ্টম শ্রম পনের পনেরো অধ্যায়ের দেবীয় যে অপ্সরা মানকর বা তাঁর কিভাবে ভাবে তাঁর শরীর কিভাবে ভাবে রয়েছে না অষ্টম শ্রম পঞ্চম পঞ্চদশ অধ্যায় বর্ণনা করা যাই, সে যে নিত্য ভয় রূপা যত্র নিত্য ভয় রূপা সেটিকার লোকমানকর কিভাবে তাঁর সৌন্দর্য বা শরীর না সবুবেলা সে নবযৌবন নবযুবক বা নবযুবক হিসাবে রয়েছে বর্ণনা করা যাই যে তত্র যত্র নিত্য ভয় রূপা তাঁর রূপ সবুলে নূতন যুবক অবস্থায় সে বা যুবতী অবস্থায় ছিল নিত্য ভয় রূপা শ্যামা বিরোধবাস শ্যামা তাঁর সেটিকার স্ত্রী লোকমান শ্যামা বলে কুহযাচ্ছে, শ্যামার অর্থ হচ্ছে কোণ না সেমানে গোটে গোটে এয়ার কন্ডিশনর খরাদিনে আমি যে গরম মুক্ত হওয়া পাই এয়ার কন্ডিশন লগাউছে সেমানে নিজেই এয়ার কন্ডিশনর বিশ্বনাথ কলকাতি তোমার ভাষায় কৌশল যে শ্যামার অর্থ হচ্ছে শীতকালে ভাবে দোষনা শীতকালে আমি খাচ্ছে কিন্তু তাঁর শরীর উষ্ণ রয়েছিল গরম রয়েছিল শীতকালে ভাবে দোষনা উষ্ণ উষ্ণকালে শীতকাল আমি গরমে কৌটি কমিটি আমি ফ্যান বসা এসি বসা চিন্তা করছি কিন্তু তাঁর শরীর কমিটি হয়েছি তাঁর গরম দিনে অটোমেটিক তাঁর শরীর শীতল হয়েছিল উষ্ণকালে সুশীতা এবং স্তন সুকাঠিন বহু সুন্দর স্তন তাঁর এবং যাশান তাহা শ্যামা পরিকীর্তিত এবং শ্যামার অর্থ হচ্ছে এইভাবে ভাবে তেমন স্বর্গলোকর অধিবাসী মানে এইভাবে ভাবে অনেক যাত্র নিত্য ভয় রূপা শ্যামা বিরোধবাস তাঁর যে বস্ত্র তাঁর বিরোধ তাঁর কিছু ময়লা হবেনি সবুজ সফা হয়েকি রয়েছে বিরোধবাস এবং ভাজন যে রূপবান আর্য তাঁর রূপ সবুড়ে অগ্নি ইব অর্চি ইব অগ্নয় অগ্নয় কিন্তু এ অগ্নিভাবে সেইভাবে ভাবে তাঁর জ্যোতি ভাবছে তাঁর শরীর এবং তাঁর ভাগবত দশম সন্ধ্যা সতচাশ হাজার বর্ণনা করা যাই তাঁর শরীর সুগন্ধ আসুক নারায়ণ ও নিতা প্রসাদ சோர்வசத்தம் நளினமந்தா உச்சாரணம் தனியா கொலை ମାନେ କ'ଣ ନା ଉଦ୍ଧବ ଯେତେବେଳେ ଗୋପୀମାନେ ଦେଖିଛନ୍ତି ସେତେବେଳେ ସେ କଥା କହିଛନ୍ତି ଦଶମ ସମୟ ସରକାରୀ ଶବ୍ଦ ବର୍ଣ୍ଣନା କରାଯାଇଛି ନାୟକ ନିଜାନ୍ତ ସାହାବ ଗୋପୀମାନଙ୍କୁ ଦେଖି ସେ ଚିନ୍ତା କରୁଛନ୍ତି ଯେ ଏହି ଗୋପୀମାନେ ଯେଉଁଭଳି ଭାବରେ ଭଗବାନଙ୍କର ପ୍ରସାଦ ବା ଭଗବାନଙ୍କ କୃପା ପକାଇଛନ୍ତି ଏଭଳି କୃପା ନିଜାନ୍ତ ପ୍ରସାଦ ସୋଷିତାନ ସୋଷିତାଙ୍କ ବିଷୟରେ ସ୍ୱର୍ଗର ଦେବୀମାନଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି ଯେଉଁମାନଙ୍କର ନଳିନ ଗନ୍ଧା ତାଙ୍କ ଶରୀରରୁ ପଦ୍ମର ଗନ୍ଧ ବା ସୁବାସ ବାହାରୁଛି ଏଭଳି ଭାବରେ ତାଙ୍କର ଦେବୀର ଅର୍ଥ ହେଉଛି ସେଇଟା ଏଭଳି ଭାବରେ ସେମାନେ ସେହି ସ୍ତରରେ ଅଛନ୍ତି ସୌନ୍ଦର୍ଯ୍ୟ ତାଙ୍କର ଅଛି ତେଣୁ ସେମାନେ ଯେତେବେଳେ ଦେଖିଲେ ନାରାୟଣଙ୍କୁ ସରି ନାରଦମୀ ଆସୁଛନ୍ତି ତାଙ୍କୁ ବିଳିତା ଦେବୀ ହେଉ ଲଜ୍ଜା ତାଙ୍କର ଆସିଛି କାରଣ ଏକରେ କିଛି ଉଲ୍ଲଙ୍ଘନ ଅବସ୍ଥା ଅଛନ୍ତି ପୁଣି ଦୁଇରେ ସେ ଏଇ ନଳକୁବେର ମାଣିବଙ୍କ ସହିତ ଏଇ ଜଳ କ୍ରୀଡ଼ା କରୁଛନ୍ତି ସେଥିପାଇଁ ବିଭସ୍ତ୍ରା ସାପ ସଂକିତା ଏକରେ ବିଭସ୍ତ୍ରା ଅବସ୍ଥାରେ ଅଛନ୍ତି ଦୁଇରେ ସାପ ସଂକିତା ଭୟଭଙ୍ଗ ରହିଛି ସାପ ପ୍ରଦାନ କରିବେ ସ୍କନ୍ଦପୁରାଣରେ ଯେଉଁ ଗୀତା ମାଧ୍ୟମରେ ଦଶମ ସ୍କନ୍ଦ ଦଶମ ଅଧ୍ୟାୟ ଭଗବତ ଗୀତାରେ ସେଇଟା ବର୍ଣ୍ଣନା କରାଯାଇଛି ଗୀତା ମାଧ୍ୟମରେ ଯେ ଥରେ ଥରେ କ'ଣ ହେଇଛି ନା ଜଣେ ଦଶମ ଅଧ୍ୟାୟ ଯେଉଁ ରହିଛି ଭଗବତ ଗୀତାର ସେଠି ବର୍ଣ୍ଣନା କରାଯାଇଛି ସେ ଜଣେ ଗୋଟେ ସରୋବରରେ ଜଣେ ସ୍ତ୍ରୀ ଲୋକ ସ୍ନାନ କରୁଥିଲେ ତାକୁ ଦେଖିକି ଦୁର୍ବାସନାକୁ ଅଭିଶାପ ପ୍ରଦାନ କରୁଥିଲେ ଯେଉଁଥିପାଇଁ କି ସେ 100 ବର୍ଷ ପାଇଁ ସେଠି ଗୋଟେ ପକ୍ଷୀ ହିସାବରେ ରହିଥିଲେ ଏଇଟା ରହିଛି ଗୀତା ମାଧ୍ୟମ ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ତେଣୁ ଇଏ ମଧ୍ୟ ଏ ଦେବୀମାନେ ମଧ୍ୟ ଚିନ୍ତା କଲେ ଯେ ଏଇଭଳି ଭାବରେ ଯଦି ବର୍ତ୍ତମାନ ନାରଦମାନେ ତାଙ୍କୁ ଅଭିଶାପ ପ୍ରଦାନ କରିବେ ତାହେଲେ ସେ ମଧ୍ୟ ପକ୍ଷୀ ହେଇକି ରହିବେ ଭଗବତ ଗୀତା ଦଶମ ଅଧ୍ୟାୟର ଗୀତା ମାଧ୍ୟମରେ ସେଟା ବର୍ଣ୍ଣନା କରାଯାଇଛି ତେଣୁ ଏଇଭଳି ଭାବରେ ସାପ ସଂଗୀତ ଆଶ୍ରୟ କରିକିରି ବାଂଶାସୀ ପର୍ଯ୍ୟକୁ ଶୀଘ୍ର ତାଙ୍କର ବସ୍ତ୍ର ଯେଉଁ କହିଲି ତାଙ୍କର ବସ୍ତ୍ର ହେଉଛି ଯେଉଁ ବର୍ଣ୍ଣନା କରାଯାଇଛି ତାଙ୍କର ବସ୍ତ୍ର କେବଳ ମଳିନ ହେବନି ଯାତ୍ର ନୃତ୍ୟ ଭୟ ରୂପା ଶ୍ୟାମା ବିରୋଜ ବା ଆଶେଷ ତାଙ୍କର ବସ୍ତ୍ର ହେଉଛି ବିରୋଜ ମଇଳା କେବେ ନହେବନି ଆଇରନ୍ କରିବା ଦରକାର ନାହିଁ ବା ଯେଉଁ ୱାସିଂ ମେସିନ୍ ପକାଇବା ଦରକାର ନାହିଁ ଲଣ୍ଡ୍ରିରେ ଦେବା ଦରକାର ନାହିଁ ବିରୋଜ ବା ଆଶେଷ ତାଙ୍କର ବସ୍ତ୍ର ସବୁବେଳେ ସଫା ହେଇକି ରହିଯିବ ଚକ୍ଟକ୍ କରୁଥିବ ତେଣୁ ସେହି ବାଂଶାସୀ ସେହି ବସ୍ତ୍ରକୁ ସେ ପରିଧାନ କରୁଛନ୍ତି ପର୍ଯ୍ୟୁ ଶୀଘ୍ର ଶୀଘ୍ର ପରିଧାନ କରୁଛନ୍ତି କାରଣ ସେ ଦେଖି ଦେଉଛନ୍ତି ନାରଦମୀନେ ଆସିଯାଇପାରନ୍ତି ଏଇଭଳି ଭାବରେ ଶୀଘ୍ର ଶୀଘ୍ର ପରିଧାନ କରୁଛନ୍ତି ଏବଂ ବିବସ୍ତ୍ରରୁ ନୟ ଗୁହେକୁ ବିବସ୍ତ୍ରରୁ ଯଦିଓ ଗୁହେକୁ ମଣିଦୀପ ଏବଂ ନଳଦୀପର ଏ ଦୁଇ ଜଣ ମଧ୍ୟ ବିବସ୍ତ୍ର ଅଛନ୍ତି ସେ ମଧ୍ୟରେ ଆସୁଛନ୍ତି ନାରଦମୀନେ ଆସୁଛନ୍ତି ସେ ମଧ୍ୟ ଶୁଣୁଛନ୍ତି ନାରଦମୁନିଙ୍କର ଭଗବାନଙ୍କର ନାମ ଯେଉଁ ଉଚ୍ଚାରଣ କରୁଛନ୍ତି ସେ ମଧ୍ୟ ଶୁଣିଛନ୍ତି କିନ୍ତୁ ସିଏ ସେଇ ବିବସ୍ତ୍ର ହେଇକି ରହୁଛନ୍ତି ସେମାନେ ନୈବ ସେମାନେ ଆଉ ବସ୍ତ୍ର ପରିଧାନ କରୁନାହାନ୍ତି ତେଣୁ ତୌ ଦୁଷ୍ଟା ମଧୁରାମ ତୌ ତୌ ଦୁଷ୍ଟା ତେଣୁ ସେଇ ଦୁଇ ଜଣଙ୍କୁ ତୌ ମାନେ ସେଇ ମଣିଜୀବ ନଳକୁବର ଏଇ ଦୁଇ ଜଣଙ୍କୁ ମଧୁରାମ ତୌ ମଧୁରା କାମ କରିଛନ୍ତି ବାରଣୀ ମଧୁରା କାମ କରିଛନ୍ତି ପୂର୍ବରୁ ବର୍ଣ୍ଣନା କରାଯାଇଛି ତାଙ୍କର ଘୂର୍ଣ୍ଣିତ ଲୋଚନ ହଉ ତାଙ୍କର ଆଖି ଘୁରୁଛି ଚକୁ ଘୁରୁଛି ଏତେ ମଦମତ ଅବସ୍ଥାରେ ଅଛନ୍ତି ଘୂର୍ଣ୍ଣିତ ଲୋଚନ ହଉ ତେଣୁ ମଧୁରାମତ ହଉ ଏବଂ ଶ୍ରୀମଦାନ୍ଧ ହଉ ଶ୍ରୀମଦ ଶ୍ରୀ କହିଲେ ଐଶ୍ୱର୍ଯ୍ୟ କୁବେର ହେଉଛନ୍ତି ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି ବିଦେଶ ଦକ୍ଷରାକ୍ଷସ ଯକ୍ଷ ଏବଂ ରାକ୍ଷସ ମାନଙ୍କର ସିଏ ହେଉଛନ୍ତି ସବୁଠାରୁ ଧନୀଶାଳୀ ଧନୀ ବ୍ୟକ୍ତି ବିତ୍ତଶାଳୀ ବ୍ୟକ୍ତି ହେଉଛନ୍ତି କୁବେର ତେଣୁ ବହୁତ ଐଶ୍ୱର୍ଯ୍ୟ ବହୁତ ଧନ ସମ୍ପତ୍ତି ରହିଛି ତେଣୁ ସିଏ ମଧ୍ୟ ଗୋଟେ ମଦ ବା ସେ ମଧ୍ୟ ଗୋଟେ ଗର୍ବ ରହିଛି ଶ୍ରୀ ମଦାନ୍ତ ହଉ ସେ ସେଇ ମଦରେ ମଧ୍ୟ ଅନ୍ଧ ହେଇକି ରହିଛନ୍ତି ଅନ୍ଧ କରି ସେମାନେ ଜାଣିପାରୁନାହାନ୍ତି ତାଙ୍କର ଚକ୍ଷୁ କରୁନି ବା ଦେଖିପାରୁନାହାନ୍ତି ଯେମିତି ଅନ୍ଧ ଜାଣିପାରୁନି ପ୍ରକୃତରେ କ'ଣ ରହିଛି ଅନ୍ଧାର କାନ୍ଧେ ଗଣୀୟ ମହାନାଙ୍କୁ କୁହାଯାଇଛି ଗୋଟେ ଅନ୍ଧ ବାଟ ଜାଣିନି ଆଗରେ ଖାଲ ଥିଲେ ମଧ୍ୟ ସେ ଜାଣିପାରୁନି ପଡ଼ିଯାଇପାରେ ଯଦି ଗାଡ଼ି ଯେମିତି ସେ ଚାଲୁଛି କିନ୍ତୁ ସିଏ ଯଦି ଆଉ ଗୋଟେ ଅନ୍ଧ ଉପରେ ଭରସା କରିକି ଚାଲିବ ବାଡ଼ି ନରକିରି ଆଉ ଗୋଟେ ଅନ୍ଧ ଉପରେ ଭରସା କରି ଚାଲିବ, ତାହେଲେ ସେ ଅନ୍ଧ ମଧ୍ୟ ଯେହେତୁ ସେ ଅନ୍ଧ ସିଏ ମଧ୍ୟ ଜାଣିପାରିବନି ଯେ ଆଗରେ କାମ ଅଛି, ତେଣୁ ଦୁଇ ଜଣଙ୍କ ସେ ଖ୍ୟାଲରେ ପଡ଼ିବ। ବାଘ ସପ୍ତମ ସ୍ତମ୍ଭରେ ପ୍ରହ୍ଲାଦ ମହାରାଜ ସେଟା କହୁଛନ୍ତି, ନ ଦେଖିଦୁ ସ୍ୱାର୍ଥ ରଖିକି ବିଷ୍ଣୁ ଦୁରାଶ୍ରୟା ଦେ ବହିରଣ ମାଇନ ଅନ୍ଧାର କାନ୍ଦେ ଦୁନିୟମାନା ଦେବୀ ସ୍ୱତନ୍ତ୍ରିଆ ପ୍ରଦାନ କଥା। ଯେଉଁମାନେ ଜାଣନ୍ତି ନାହିଁ ପ୍ରକୃତରେ ତାଙ୍କର ସ୍ୱାର୍ଥ ହେଉଛି ଭଗବାନ ବିଷ୍ଣୁଙ୍କ ପାଖରେ, ତାଙ୍କର ସ୍ୱାର୍ଥ ହେଉଛି ଭଗବାନ ବିଷ୍ଣୁଙ୍କର ସେବା କଲେ ହିଁ ତାଙ୍କର ପ୍ରକୃତ ସ୍ୱାର୍ଥ ପୂରଣ ହୋଇପାରିବ। ଏଇଟା ଅଧିକାଂଶ ଲୋକ ଜାଣନ୍ତି ନାହିଁ, ନ ଦେଖୁଛି ସ୍ୱାର୍ଥ ରଖିକି ବିଷ୍ଣୁ କାହିଁକି ନା ଦୂରାଶ୍ରୟା ଦେଇ ବୈରତ ମାରଣ, ଯଦିଓ ତାଙ୍କର ସମସ୍ତ ଆଶା ଦୁଃଖ ହେଉଛି କିନ୍ତୁ ତଥାପି ସେମାନେ ଦୂରାଶା କରୁଛନ୍ତି। ବହୁତ ଯେଉଁଟା କୁହାଯାଉଛି ତାଙ୍କର ସମସ୍ତ ଆଶା ବିଫଳ ହେଲେ ମଧ୍ୟ ସେମାନେ କହୁଛନ୍ତି ଏଭଳି ପ୍ଲାନ୍ କଲେ ଆମେ ସକ୍ସେସ୍ ହେବା ବା ସିଦ୍ଧି ପାଇବା, ଏଇଭଳି ଭାବରେ ଆଶା କରୁଛନ୍ତି ଯାହାକୁ ଦୂରାଶା ବୋଲି କୁହାଯାଉଛି। କାହିଁକି ସେମାନେ ଦୂରାଶା ହେଉଛନ୍ତି ନା ବହିରାଗତ ମାନ ଏ ଉଦ୍ଭୁତ ଜଗତରେ ସେମାନେ ତାଙ୍କର ଆନନ୍ଦ ପ୍ରାପ୍ତ ହେବା ପାଇଁ ବା ଜୀବନ ଲକ୍ଷ୍ୟ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି ବହିରାଗତ ମାନ ସେମାନେ କିଏ ନା କିଏ ଅନ୍ଧାରୀୟମାନ ସେମାନେ ହେଉଛନ୍ତି ଅନ୍ଧ ପ୍ରକୃତ ତାଙ୍କୁ ଚାକୁ ଉନ୍ମୋଚନ ହେଇନି, ତାଙ୍କର ଚାକୁ ଖୋଲିନି, ସେମାନଙ୍କର ଅନ୍ଧ ହେବାର ଚାକି ଖାଇକି ମଧ୍ୟ ଅନ୍ଧ ଯେମିତି କୁହାଯାଇଛି ଯେଉଁ ସାଧାରଣତଃ ଲୋକମାନେ ଏହି ସ୍ତରରେ ଅଛନ୍ତି, ତେଣୁକରି ସେମାନେ ଜାଣନ୍ତି ନାହିଁ ପ୍ରକୃତରେ ତାଙ୍କର ଜୀବନର ପ୍ରକୃତ କ'ଣ। ସେଥିପାଇଁ ଯେତେବେଳେ ପ୍ରଥମ ସଂଘ ଅନ୍ତିମରେ ସୁଖଦେବ ଗୋସ୍ୱାମୀଙ୍କୁ ପରିକୀତ ମହାରାଜ ପ୍ରଶ୍ନ ପଚାରିଛନ୍ତି ଯେ ପ୍ରକୃତରେ ଆମର କ'ଣ କର୍ତ୍ତବ୍ୟ, ଅଥାମି ସଂସିଦ୍ଧି ଯୋଗିନାମ ପରମ ଗୁରୁ ପୁରୁଷ କାର୍ଯ୍ୟ ହୁଏ ମାନସ ସର୍ବଥା ଯତ୍ ସ୍ୱତବ୍ୟମ ଅତ ଜାବ୍ୟମ ଯତ୍ କର୍ତ୍ତବ୍ୟମ ଗୃହୀ ପ୍ରଭୁ ସ୍ମର୍ତ୍ତବ୍ୟମ ଭଗନୀୟମ ବା ଗୃହୀ ଜନ୍ମା କର୍ତ୍ତବ୍ୟ ଆମର କ'ଣ କର୍ତ୍ତବ୍ୟ, ଆମର କ'ଣ ଶୁଣିବା କଥା, କ'ଣ ଜପ କରିବା କଥା, କ'ଣ ଆମେ ସ୍ମରଣ କରିବା କଥା, କାହାକୁ ଭଜନ କରିବା କଥା ଏବଂ କେଉଁଟା କରିବା କଥା ନୁହଁ। ଏ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଯେତେବେଳେ ଭାଗବତ କହୁଛନ୍ତି ଭାଗବତ ଦ୍ୱିତୀୟ ସ୍କନ୍ଦ ପ୍ରଥମ ଅଧ୍ୟାୟରୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ସାଧାରଣତଃ ଲୋକମାନେ ଯେହେତୁ ସେମାନେ ଜାଣୁନାହାନ୍ତି ପ୍ରକୃତରେ ସେମାନେ ଅନ୍ଧ ଅବସ୍ଥାରେ ଅଛନ୍ତି, ସେମାନେ ପ୍ରକୃତରେ ଜାଣୁନାହାନ୍ତି କେଉଁ ପଥରେ ଯିବାକୁ ପଡ଼ିବ, କେଉଁ ପଥଟା ତାଙ୍କ ପ୍ରକୃତରେ ଶ୍ରେୟ ସେ ଜିନିଷ ଜାଣିପାରୁନାହାନ୍ତି। ସତଟା ଅନୁସନ୍ଧାନ ଲୋକ ଏହି ସ୍ତରରେ ଅଛନ୍ତି, ତେଣୁ ଯେଉଁଟା କରିବା କଥା ନୁହଁ ସାଧାରଣତଃ ଲୋକମାନେ ସେୟା ହିଁ କରୁଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ପ୍ରଥମେ ତାଙ୍କରି ବିଷୟରେ କହୁଛନ୍ତି, ଭାଗବତ ମଧ୍ୟ କହିବାକୁ ଆରମ୍ଭ କରିବା ପୂର୍ବରୁ ସୁଖଦେବ ଗୋସ୍ୱାମୀ ଯେଉଁଟା କରିବା କଥା ନୁହଁ କାହିଁ ଲୋକମାନେ କରୁଛନ୍ତି ସେ କଥା ହିଁ କହିଲେ। ପ୍ରଥମେ ସୁତବ୍ୟାଦିନୀ ରାଜେନ୍ଦ୍ର ନୃଣାଂଶନ୍ତି ସହସ୍ରଶ ଅପଶ୍ଚାତ୍ମତତ୍ତ୍ୱ ଗୃହେଶୁ ଗୃହେନା ଅପଶ୍ଚାତ୍, ସେମାନେ ଅନ୍ଧ ଅବସ୍ଥାରେ ଅଛନ୍ତି। ସୁତବ୍ୟାଦିନୀ ରାଜେନ୍ଦ୍ର ବହୁ କଥା ଶୁଣୁଛନ୍ତି, ହଜାର ହଜାର ସୁତବ୍ୟାଦିନୀ ରାଜେନ୍ଦ୍ର ନୃଣାଂଶନ୍ତି ସହସ୍ରଶ ହଜାର ହଜାର କଥା ଶୁଣୁଛନ୍ତି, ସକାଳୁ ରାତି ଶୋଇବା ପର୍ଯ୍ୟନ୍ତ ହଜାର ହଜାର କଥା ନ୍ୟୁଜ୍ ପେପର ଟିଭି ଇତ୍ୟାଦିରୁ ବା ତାଙ୍କ ସାଙ୍ଗମାନଙ୍କ ଭିତରେ ଏଇଭଳି ଭାବରେ ହଜାର ହଜାର କଥା ଆଲୋଚନା ଚାଲିଛି ଶ୍ରମଣ କରୁଛନ୍ତି, କିନ୍ତୁ ସେମାନେ ଅନ୍ଧ ଅବସ୍ଥାରେ ଅଛନ୍ତି। ଅପଶ୍ଚାତ୍ ସେମାନେ ଚାକୁ ତାଙ୍କର ଖୋଲିନି, ଅନ୍ଧ ଅବସ୍ଥାରେ ଅଛନ୍ତି, ସେମାନେ ଦେଖିପାରୁନାହାନ୍ତି ଆତ୍ମତତ୍ତ୍ୱ, ଆତ୍ମତତ୍ତ୍ୱ ବିଷୟରେ ତାଙ୍କର ଜିଜ୍ଞାସା ହଉ ବା ଶୁଣିବା ପାଇଁ ଚାହୁଁନାହାନ୍ତି। ଅପଶ୍ଚାତ୍ ଆତ୍ମତତ୍ତ୍ୱ ଗୃହେଶୁ ଗୃହ ନେଇନା, ଯଦିଓ ଗୃହ ଯେଉଁମାନେ ଗୃହସ୍ଥ ରହୁଛନ୍ତି ଗୃହରେ ରହୁଛନ୍ତି ସେମାନେ ଗୋଟେ ଆଶ୍ରମ, ଯେମିତି ବ୍ରହ୍ମଚାରୀ ଗୋଟେ ଆଶ୍ରମ ସେଭଳି ଭାବେ ଗୃହସ୍ଥ ଗୋଟେ ଆଶ୍ରମ ଏବଂ ବାହାନପ୍ରସ୍ଥ ଏବଂ ସନ୍ନ୍ୟାସୀ ଏସବୁ ଚାରି ଆଶ୍ରମ ରହିଛି, କିନ୍ତୁ ଗୃହସ୍ଥରେ ରହିକି ମଧ୍ୟ ଯଦି ସେ ଆଶ୍ରମର ଯେଉଁ କର୍ତ୍ତବ୍ୟ ରହିଛି ସେ କର୍ତ୍ତବ୍ୟକୁ ସେମାନେ ପୂରଣ କଲେନି ତାହେଲେ ଗୃହେଶୁ ଗୃହ ହେଇ ବିନା ବୋଲି କୁହାଯାଉଛି। ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏମାନେ ଗୃହରେ ରହିଲେ ମଧ୍ୟ ଏମାନେ ଗୃହସ୍ଥ ନୁହନ୍ତି, ଏମାନେ ହେଉଛନ୍ତି ଗୃହବେଦୀ, ବିଭିନ୍ନ ପ୍ରକାର ଯେଉଁ ପଞ୍ଚଶୂନ୍ୟରେ ସେମାନେ ହିଁ ରହିଛନ୍ତି, ପାଞ୍ଚଟି ହତ୍ୟା କରାଯାଉଛି ଆମ ଅଜାଣତରେ ଆମେ ସବୁ ହତ୍ୟା କରୁଛେ ଗୃହବେଦୀ, ଚାଲିଗଲା ବେଳେ ବହୁତ ଜୀବ ମୃତ୍ୟୁବରଣ କରୁଛନ୍ତି, ଜଳ ପିଇଲା ବେଳକୁ ମାଠିଆ ଅଣେଇଲା ବେଳକୁ ବହୁତ ଜୀବ ମୃତ୍ୟୁବରଣ କରୁଛନ୍ତି, ଚୁରି ଲଗେଇଲା ବେଳକୁ ଅଗ୍ନିରେ ବହୁତ ଜୀବ ମୃତ୍ୟୁବରଣ କରୁଛନ୍ତି, ଝାଡ଼ୁ ଦେଲାବେଳେ ବହୁତ ଜୀବ ମୃତ୍ୟୁବରଣ କରୁଛନ୍ତି, ଶିଳ ଚପି ଇତ୍ୟାଦି ପେସ କଲାବେଳେ ମଧ୍ୟ ବହୁତ ଜୀବ ମୃତ୍ୟୁବରଣ କରୁଛନ୍ତି। तेणु पंचसुना समस्त यही पंचसुना रही गृह मेघी बोली कहते मेघी शब्द अर्थ में सुदर्शन करा कर तेणु साधारण लोक मैंने यही चाहिए अच्छा देहापत्यकड़ग्रादिषु आत्मश्रेणीषु अस्वस्वपि तेषां प्रमत्त निधनं पश्यन्नपि नापश्यति सेमाने भावुछन्ति तांकर जो शरीर रहिछि ए शरीर द्वारा सेमाने बहुत किछि करिपारिबे बहुत विपद रक्षाकु करिपारिबे देह अपत्य निजर पत्नी एवं पुत्र माने कळत्र पत्नी एवं अन्य माने आदिषु कहिले केते बंधुवाद अछन्ति ये आत्मसैन्य मृत्युबरण कर पिता पिता मृत्युबरण कले जेहेतु प्रमत्त अवस्था अच्छा जेहेतु पागल अवस्था अच्छा देशान प्रमोद निधन कष्ट नहीं न पश्यति देखिले मतलब से हम देखि पाना ये गोटे प्रकार हम जा चाकु खाई के मतलब हम पसंद नहीं न पश्यति ये जो सब में बड़ा आश्चर्य ये आश्चर्य रे ए पुलिस का हमारा कहता कैसे जब चाकु मन मन बर्बाद समय रे से कहता कैसे ये आश्चर्य जो प्रश्न पत्र में करते जब चाकु से प्रश्न उत्तर युधिष्ठिर महाराज क्या कहते हैं आनि भूतानि गच्छन्ति जमाणम शेष स्थावरम इच्छन्ति इम आश्चर्य मत पर आठ गुड़े आश्चर्य कौन अच्छे प्रतिदिन हम देखुजे बहुत लोग मृत्युवरण करते किंतु जो मैंने जीवित अच्छा से चिंता करना दिन मृत्युवरण करा पड़ो तेणु आठ गुड़े आश्चर्य जिस कौन अच्छे तेरे से मैंने अंग अवस्था अच्छा चक्र खाई भी मत अंग चक्र थी जो परमार्थ विषय से ज्ञान प्राप्त हो पारना भौतिक विषय से ज्ञान प्राप्त हो पारती भौतिक आम चक्र अच्छी आम सब देखी पारे कि आम ये देखी पारने ये भौतिक जगत ऊर्ध विषय आम जानी पारने से आम गुरुदेव शरण जाऊे प्रार्थना करुचे ओम अज्ञान विनिरंजस्य ज्ञानांजन शलाकाय चक्षुर्नुतं येन तस्मै श्री गुरुवे नमः गुरुदेव को कथन जाउते आमे सुरे प्रार्थना करते हम अज्ञान भीतर अछे अंधकार भीतर अछे आमे प्रभु को जानु नै आमे जीवन लक्ष्य कोन कोन पे आमे दुख भोग करते जन्म मृत्यु जरा व्याधि काहे की भोग करते तेनाली आम प्रार्थना करते हो अज्ञान विनिरंजस्य ज्ञान जन शलाकाय ते चक्षु को चक्षु जमी चक्षुरे जदि आम देखि पारने जदि अंजन लगेबा ताहले आम देखि पारिबा तेणु से भाव जन गुरु को जाई ए भाव गुरु पाखु जाई ए भाव प्रार्थना करती जे आम अज्ञान भीतर अच्छु आपण आमर ए चक्षुरे अंजन प्रदान करंतु शलाकाय ए आमको आलोक प्रदान करंतु तेणु से चक्षु तेणु से चक्षु आमको उन्मीलन करेंगे चक्षु को आम खोलेंगे आम बर्तमान अंध अवस्था अच्छे आम जानते प्रकृत आम जीवन पार्थक्य कौन आम कौटा मार्ग जानपरने अंध अवस्था अच्छे तेणु से आम चक्षु को उन्मोचन उन्मीलन करेंगे तेणु से ही गुरु को आम नमस्कार प्रार्थना कर समस्त अंध अवस्था अच्छा तेणु ये भाव में मदिरावत एवं श्रीमदा जो ऐश्वर्य अच्छी एंध श्रीमदा सुरात्म जो जब सुर सुर देवता मान आत्म जो देवता मान बहुत उन्नत स्तर ऊर्धन अच्छा सत्यस्था जो मैंने सत्यगुण रे बहुत उन्नत स्तर बौद्ध जगत जो तीन गुण रही सत्य रज एवं दम आ भर सत्यगुण हूँ सब श्रेष्ठ गुण आम जो भगवान आराधना करते भागवत सेवा करते कौन भागवत सेवया नहीं तो जो रही नित्यम भागवत सेवया भक्ति जो कहे कदा रजस्तम भावा आम जी भगवान भगवान भक्त सेवा करवा नित्यम भागवत सेवया भगवती उत्तम सोके भक्ति भगवती नैष्टि ही जो रही आम ये भागवतर यहाँ प्रथम समय दुर्योधार किए कौन सुत गोसाई कौन क्या कौन ना सुनता शोकता कृष्ण नष्ट प्रायश अवदेश अनर्थ सब रही अवदेश सब रही आस्ते आस्ते सब दूर हम नष्ट प्रायश अवदेश नित्यम भागवत सेवया प्रतिदिन जब आम भागवत सेवा करवा ग्रंथ भागवत भक्त भागवत महाप्रभु प्रतिदिन आम सेवा करवा आम ये अनर्थ नष्ट हम नष्ट प्रायश अवदेश तेणु ये नष्ट कौन हम ना भगवती उत्तम श्लोके भक्ति भगवती नैष्टि आम भक्ति प्राप्त हवा भगवान प्रति आम भक्ति आस तेणु से समय कौन हम ना तदा रजस तम भाव काम लोमा दयासते चेत एक स्थित सत्य प्रसिद्ध जो मैंने शब्द गुण को आस बहुत उन्नतर शब्द गुण को आसपा उपाय कौन ना नित्यम भागवत सेवया प्रतिदिन आम भगवान कथा श्रवण करवा प्रतिदिन भगवान भक्त सेवा करवा यह आम तदा कौन हम ना रज तम भाव जो रज एवं तम गुण सब रही कौन तार लक्षण ना काम लोभ इत्यादि आमर चेत बर्तमान हृदय बता रही दिव्य अवस्था बद्ध अवस्था रही तेणु जदि आम भगवान कथा श्रवण करवा भगवान भक्त सेवा करवा तेरे आस्ते आस्ते आम रज एवं तम गुण मुक्त ही सत्यगुण को आसवा तदा रजस्वहा काम लोहादे चेत स्थित सत्य प्रसिद्ध तेणु ये सत्यगुण में अच्छा सुरा सत्यगुण से बहुत उन्नत स्तर अच्छा कि स्तर पतन सुरा कहले बहुत उन्नत स्तर से सत्यगुण रही दैवी गुण सब रही भगवती दास अध्याय प्रथम तीन श्लोक भगवान देवता मान गुण विषय वर्णना कर द्वितीय अध्याय पंचावन बास्तरी ये अठाई श्लोक देवता गुण देवता मान गुण विषय वर्णना करवादश अध्याय तेरह कोड़े ये आठटी श्लोक देवता मान गुण विषय वर्णना कर चौदह अध्याय चार पांच श्लोक देवता मान गुण विषय वर्णना कर तेणु एत देवता मंत्र एत गुण सब रही सुरात्मजोग से देवता मंत्र एत गुण सब अच्छी से ही देवता आत्मजोग संतान सामने ये दैविक गुण दैविक गुण सर्वसाध्याय भगवान कहते दैविक संपद विमुख्याय जो मैंने दैविक गुण अच्छी से मैंने मुक्ति पाया योग्य हे दैविक संपद विमुख्याय कि असुर गुण सब जो अच्छी सेमाने कौन होती ना बंधन होती निबंधाय सुरामता दैविक संपद विमुखाय निबंधाय सुरामता आमको असुर गुण सब जो रही गुणटा बंधन करेंगे बंधन करेंगे दैविक गुण जो मैं अच्छी से बहुत मुक्त भाव योग्य हे कि तय अनुग्रह से विभिन्न प्रकार ये आश्रिक गुण से कार्य कर दैविक गुण थी आश्रिक गुण में कार्य करम गुण और रज गुण कार्य कर सत्य गुण तक प्राधान्य रही कि तम गुण रज गुण में ये सब कार्य करेणु तय अनुग्रह थाय अनुग्रह कराने जो पतित अवस्था अच्छा कि उद्धार हे जो मैंने भगवान भक्त से एकम्र लक्ष्य होती कमी पतित जीवन को उद्धार करवा तप्यति लोकतापेन साधव प्रयास जन परमाराधन तथि पुरुष महात्मा समय जो समुद्र मंथन विषय वर्णना करष बाहर से समय समस्त देवता मैंने समस्त असुर मैंने शिवजीत को आ এই বিষ কবল মুক্ত হওয়া সেইটি শিবজী সে বিষকু বাহান করছে তেমন সুখদেব গোস্বামী কুমি তপ্যন্তি লোক দাপেন লোক মানে বিভিন্ন প্রকার চিন্তাভাবে সবাই দাবিভূত হচ্ছে তপ্যন্তি লোক দাপেন আদি ভৌতিক আদি দৈবিক এবং আধ্যাত্মিক চিন্তাভাবে সম্বন্ধে দাবিভূত হচ্ছে তপ্যন্তি লোক দাপেন কিন্তু যে সাধব সে কম করতে না সে কেমি উদ্ধার করবে এই চিন্তাভাবে কেমি জীব মানুষ উদ্ধার করবে তাঁর সাধুর লক্ষণ হচ্ছে এইটা সাধু কে সেই বদ্ধ জীবক উদ্ধার করা যে করছেন সে প্রকৃত সাধু দপ্যন্তি লোক তা সাধু প্রায় সাধন পরম আরাধন তদ্ধি ইয়ে হচ্ছে শ্রেষ্ঠ আরাধনা ভগবানকর শ্রেষ্ঠ আরাধনা কোটা যে পতিত স্বরের অনেক বদ্ধ জীব অনেক সে যদি আমি উদ্ধার করিপারা সেইটা হচ্ছে ভগবান শ্রেষ্ঠ আরাধনা সুখদেব গোস্বামী বহু অষ্টম স্কন্ধে এটা বর্ণনা করা যায় পরম আরাধনা তদি পুরুষ আধ্যাত্মী ভগবান যে আধ্যাত্মন যে কি পরম পুরুষ তাঁকর পরম আরাধনা হচ্ছে এই লোক মানুষ লোক বদ্ধ জীব মানুষ কষ্ট পাচ্ছেন বহুতরে সে কেমি উদ্ধার করা সেটা হচ্ছে সাধু শ্রেষ্ঠ সাধু হচ্ছে সে সেই ভগবদ্গীতার ভগবান দ্বাদশ অধ্যায় যদিও আঠটি শ্লোকরে কৌশল কৌমানে মো প্রিয় বা অতীব প্রিয় কথা বর্ণনা করছেন কিন্তু অষ্টাদশ অধ্যায় ভগবান কৌশল তা অধিক প্রিয়তম নুহতি কৌমানে যে ইদম পরম ভূয়ম মদ ভক্তেশ্বর বিদাসতি ভক্তি নয় পরম ভূত্বা মামে বসতে সংশয় না তো তসমাত মনুষ্যেষু কশ্চিন মে প্রিয়তম ভবিতা না চ তসমাত অন্য প্রিয়তম ভূমি সেই ভক্ত যে ভগবান কথা প্রচার করছেন যা ইদম পরম ভূয়ম ভগবদ্গীতার তিন প্রকার জ্ঞান ভগবান দিয়েছেন গুহ্য গুহ্যতর এবং গুহ্যতম তেমন গুহ্যতম জ্ঞান হচ্ছে ভক্তি তেমন এই পরম গুহ বা এই ভক্তি যে মোট ভক্তেশ্বর বিদাসী মো ভক্ত মান প্রচার করতে তাঠার কি মো অধিক প্রিয়তম নুহ নসমাত মনুষ্য কশ্চিন প্রিয়তম তেমন যে তাঁকর যে সাধু ব্যক্তি সে চাহিদে কেমন পতিত জীবন উদ্ধার করবে নিজে উদ্ধার হবে সে চেষ্টা করতে না ভারত সপ্তম সন্ধ নবমে প্রহ্লাদ মহারাজ ভগবান কৃষ্ণদেব সূত্রে সেটা কেছেন যে প্রায়ণ দেব মুনয় শ্রমী কিনা মৌন চাঁদি বিজনে ন পারার্থ নিষ্ঠা হিমাল পাদশ্রে যাই ভগবান আরাধনা করছেন বহু তপস্যা করছেন কিন্তু সে নিজ করছেন অন্য মানুষ উদ্ধার করার পাই সেটা করুনা নিজ পাই করছেন তেমনি যে সাধু প্রকৃত সাধু সে নিজ পাই চেষ্টা করেন নিজ উদ্ধার পাই চেষ্টা করেন সে অন্য মানুষ কেমন উদ্ধার করবে সে চেষ্টা করেন তেমন নারদ মুনি সেইভাবে ভাবে তৈর অনুগ্রহ আয় তাকে অনুগ্রহ করি সে প্রকৃত অবস্থায় অনেক সে কেমন উদ্ধার করবে সেই সাপ দাস্য নিগম যাও সাপ অভিশাপ প্রদান করে এই অভিশাপ আশীর্বাদ হলা সে নিজে অনুভব কলে পরে শহে বর্ষ পরে সেটা সে নিজে কহিলে প্রকৃত নারদী আমি অনুগ্রহ করছেন আমি কৃপা করছেন যেপাই সে অভিশাপ প্রদান করে তো যোগ অর্থ হচ্ছে উচ্চ স্তরের কৈশ্য কথা সমস্ত জাঁপারে সেটাই কহিলে তাপরে সা অভিশাপ বিষয়ে বর্ণনা করা যাব কথা বিশ্রাম দেবা জয় শ্রী ভাগবত কি জয় শ্রী গোপাল মহারাজ কি জয় শ্রী গুরুদেব কি আনন্দ কোটি বৈষ্ণবন্দ কি তাই গোধ আনন্দে।